আকাশবাণী। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଇଟାଲୀର ଅପୁଲିଆରେ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ସାକ୍ଷାତ ଆଲୋଚନା କରିଛନ୍ତି। ନିଟ୍ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୋଚିନ୍ ବିମାନ ବନ୍ଦରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ଭାରତୀୟଙ୍କ ମୃତଦେହ। ଆଜିଠାରୁ ଆରମ୍ଭ ହେଲା ପବିତ୍ର ହଜ୍ ଯାତ୍ରା ଏବଂ ସିକିମ୍ରେ ବର୍ଷା ବିପର୍ଯ୍ୟୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ। ଇଟାଲୀର ଅପୁଲିଆରେ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ମୋଦି ଆଜି ଅପରାହ୍ନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା, ଜଳବାୟୁ, ଡିଜିଟାଲ୍ ମୌଳିକ ଢାଞ୍ଚା, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଏବଂ ସଂସ୍କୃତି କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକୁ ମଜବୁତ କରିବା ଦିଗରେ ବ୍ୟାପକ ବିଚାର ବିମର୍ଶ ହୋଇଥିଲା। ସେମାନେ ମଧ୍ୟ ଆଞ୍ଚଳିକ ଓ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟ ନେତା ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେଇ ପ୍ରତିରକ୍ଷା ଭାଗିଦାରୀକୁ ଗତି ଦେବା ଉପରେ ଏକମତ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରନ୍ଙ୍କୁ ଆଗାମୀ ପ୍ୟାରିସ୍ ଅଲମ୍ପିକ୍ସ ଓ ଭିନ୍ନକ୍ଷମ କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ G7 ସମିତିର ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଆଲୋଚନା ପାଇଁ ଇଟାଲୀ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଏନ୍ଡିଏ ସରକାରଙ୍କର ତୃତୀୟ ପାଳିରେ ଭାରତ ୟୁକେ ବ୍ୟାପକ ରଣନୀତିକ ଭାଗିଦାରୀକୁ ମଜବୁତ କରିବାର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି ସେମିକଣ୍ଡକ୍ଟର, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକୁ ମଜବୁତ କରିବା ଲାଗି ଉଭୟ ଦେଶଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି। ଏହାଛଡ଼ା ଉଭୟ ନେତା ପ୍ରତିରକ୍ଷା କ୍ଷେତ୍ରରେ ସହଭାଗିତା ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲେ। ଶ୍ରୀ ମୋଦି ଆଜି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କ ସହ G7 ଶିଖର ସମ୍ମିଳନୀ ଅବସରରେ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସହ ୟୁକ୍ରେନ୍ ପରିସ୍ଥିତି ଉପରେ ନିଜ ନିଜର ମତ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି କୂଟନୈତିକ ସ୍ତରରେ ଏବଂ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ତା'ର ଆଭିମୁଖ୍ୟ ସବୁବେଳେ ବଜାୟ ରଖିଛି। ନିଟ୍ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ସେମାନଙ୍କ ମନରେ ଆସୁଥିବା ସମସ୍ତ ସଂଶୟକୁ ସରକାର ଉଚିତ ଭାବେ ବିଚାର କରିବେ ଓ ପ୍ରତ୍ୟେକ ଛାତ୍ର ନ୍ୟାୟ ପାଇପାରିବେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ପରୀକ୍ଷାର ସମସ୍ତ ବିଷୟ ସମ୍ପର୍କରେ ସୁପ୍ରିମ୍କୋର୍ଟ ଅବଗତ ଅଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କର ହିତ ପାଇଁ ସମସ୍ତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେ କହିଛନ୍ତି ନିଟ୍ରେ ନାମଲେଖା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। କୌଣସି ଦ୍ୱନ୍ଦ୍ୱ ବିନା ଆମକୁ ଆଗକୁ ବଢ଼ିବାକୁ ହେବ। ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ଉପରେ ଅନିୟମିତତା ଅଭିଯୋଗ କରି ତଦନ୍ତ ଦାବି କରିବା ପରେ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଏହି ବିବୃତ୍ତି ପ୍ରକାଶ ପାଇଛି। କୁଏତରେ ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ଭାରତୀୟ ନାଗରିକଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସିଛି। ଏହି ସ୍ୱତନ୍ତ୍ର ବିମାନ ଆଜି ସକାଳେ କୋଚିନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା। କୁଏତରେ ଘଟିଥିବା ଏହି ଭୟଙ୍କର ଅଗ୍ନିକାଣ୍ଡରେ 45 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ସର୍ବାଧିକ 23 ଜଣ କେରଳର ଅଧିବାସୀ ଅଟନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ତାମିଲନାଡୁରୁ 7 ଜଣ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ 3 ଜଣ ଲେଖାଏଁ, ଓଡ଼ିଶାରୁ 2 ଜଣ ଏବଂ ବିହାର, ପଞ୍ଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ହରିୟାଣାରୁ ଜଣେ ଲେଖାଏଁ ରହିଛନ୍ତି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ଗତକାଲି କୁଏତରେ ପହଞ୍ଚିବା ପରେ ମୃତଦେହଗୁଡ଼ିକୁ ଆଣିବା ଲାଗି କୁଏତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ବୁଧବାର ଦିନ କୁଏତର ମଙ୍ଗଫ ଅଞ୍ଚଳରେ ଶ୍ରମିକମାନେ ରହୁଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ 45 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ଆବାସସ୍ଥଳୀରେ 176 ଜଣ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ ଆହତ 33 ଜଣ ବିଭିନ୍ନ ହସ୍କିଟାଲରେ ଚିକିତ୍ସିତ ହେଉଥିବାବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଇଛି। କୁଏତ ଅଗ୍ନିକାଣ୍ଡ ଘଟଣାରେ କୋଚିନ୍ ବିମାନ ବନ୍ଦରରେ ପହଞ୍ଚିଥିବା 45 ମୃତଦେହକୁ ନେବା ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି। ସେହି ବିମାନରୁ କୋଚିନ୍ରେ 31 ମୃତଦେହକୁ ଓହ୍ଲାଇ ଦିଆଯାଇଛି। ସେଥିମଧ୍ୟରୁ 23 ଜଣ କେରଳର ହୋଇଥିବାବେଳେ ତାମିଲନାଡୁର 7 ଜଣ ଓ କର୍ଣ୍ଣାଟକର ଜଣଙ୍କର ମୃତଦେହ ରହିଛି। ତାମିଲନାଡୁର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜିଜି କେଏସ୍ ମସ୍ତାନ ମୃତଦେହଗୁଡ଼ିକୁ ଗ୍ରହଣ କରିଛନ୍ତି। ମୃତଦେହଗୁଡ଼ିକୁ ସେମାନଙ୍କ ଜନ୍ମସ୍ଥାନକୁ ନେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଅନ୍ୟ 14ଟି ମୃତଦେହକୁ ସେହି ବିମାନରେ ଦିଲ୍ଲୀ ନିଆଯାଇଛି। ଦିଲ୍ଲୀରେ ସମ୍ପୃକ୍ତ ମୃତଦେହଗୁଡ଼ିକୁ ବିମାନ ବନ୍ଦରରେ ରଖାଯାଇଛି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏବଂ ତାଙ୍କ କ୍ୟାବିନେଟ୍ ସହଯୋଗୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜିଠାରୁ ପବିତ୍ର ହଜ୍ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା 5 ଦିନ ଧରି ଚାଲିବ। ପ୍ରାୟ 20 ଲକ୍ଷ ତୀର୍ଥଯାତ୍ରୀ ହଜ୍ ଯାତ୍ରା ଅବସରରେ ସାଉଦି ଆରବର ମିନାରେ ଏକତ୍ରିତ ହୋଇଛନ୍ତି। ଚଳିତ ବର୍ଷ ଭାରତରୁ 1,75,000ରୁ ଅଧିକ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହେଉଛନ୍ତି। ସେମାନଙ୍କ ମଧ୍ୟରୁ 1,40,020 ଜଣ ଯାତ୍ରୀ ଭାରତୀୟ ହଜ୍ କମିଟି ଜରିଆରେ ସେଠାରେ ପହଞ୍ଚିଛନ୍ତି। ଚଳିତ ବର୍ଷ ଭାରତରୁ 5,000ରୁ ଅଧିକ ମହିଳା ତୀର୍ଥଯାତ୍ରୀ କୌଣସି ପୁରୁଷ ଅଭିଭାବକ ନଥାଇ ହଜ୍ ଯାତ୍ରା କରୁଛନ୍ତି। ତୀର୍ଥଯାତ୍ରୀମାନେ ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ସେଠାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ସକାଳେ ନମାଜ ପଢ଼ିବା ପାଇଁ ଆରାଫତ୍ ଗସ୍ତ କରିବେ। ଭାରତୀୟ ହଜ୍ ଯାତ୍ରୀମାନଙ୍କୁ କୌଣସି ସୂଚନା ପାଇବା ପାଇଁ ଏବଂ ଅଭିଯୋଗ କରିବା ପାଇଁ ହଜ୍ ସୁବିଧା ନାମକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ର ମିନ୍ତୋଗଙ୍ଗଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଳୟଙ୍କରୀ ବର୍ଷା ଯୋଗୁଁ ସେଠାରେ ସଡ଼କ ଯୋଗାଯୋଗ, ଶକ୍ତି, ଖାଦ୍ୟ ଯୋଗାଣ, ମୋବାଇଲ୍ ନେଟ୍ୱାର୍କ ବିଚ୍ଛିନ୍ନ ହେବା ସହ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ସେହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକମାନଙ୍କୁ ଜରୁରୀ ସହାୟତା ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପ୍ରମୁଖ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାକାର ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗ ପ୍ରମୁଖ ସଚିବ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଯୋଗୁଁ 15 ଜଣ ବିଦେଶୀ ପର୍ଯ୍ୟଟକ ଏବଂ 1,200 ଜଣ ଦେଶୀୟ ପର୍ଯ୍ୟଟକ ଉତ୍ତର ସିକିମ୍ର ଲାଚୁଙ୍ଗରେ ଅଟକି ରହିଥିବାର କହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ନୂଆଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଓରାମ କହିଛନ୍ତି, ତୃତୀୟ ଥର ପାଇଁ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ଆଦିବାସୀମାନଙ୍କର ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଶ୍ରୀ ଓରାମ କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶକୁ ତାଙ୍କ ମନ୍ତ୍ରଣାଳୟର ପ୍ରାଥମିକତା ରହିବ। ଉତ୍ତର ପ୍ରଦେଶ ବିଧାନ ପରିଷଦର 13 ଜଣ ନବନିର୍ବାଚିତ ସଦସ୍ୟ ଆଜି ଅପରାହ୍ନରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହ ସଚିବାଳୟର ତିଲକ ହଲ୍ରେ ଅନୁଷ୍ଠିତ ହୋଇଥିଲା। ସମସ୍ତ ସଦସ୍ୟମାନଙ୍କୁ ପରିଷଦ ସଭାପତି କୁଅର ମାନବେନ୍ଦ୍ର ପ୍ରତାପ ସିଂ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଗତ ମାସରେ ପରିଷଦର 13ଟି ଆସନ ଖାଲି ପଡ଼ିଥିଲା। ଏହି ଆସନଗୁଡ଼ିକରୁ 10 ଜଣ ଏନ୍ଡିଏ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଭାରତୀୟ ଜନତା ପାର୍ଟିର 7 ଜଣ, ରାଷ୍ଟ୍ରୀୟ ଲୋକଦଳ, ସୁହାଇଲ ଦେବ ଭାରତୀୟ ଜନତା ପାର୍ଟି ଏବଂ ଅପ୍ନା ଦଲ ସୋନେଲାଲ ଦଳରୁ ଜଣେ ଲେଖାଏଁ ରହିଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନରେ ସଂସ୍କାର କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ଆଜି ଶ୍ରମ ସଚିବ ସୁମିତା ଦୌରା ସଭାପତିତ୍ୱ କରିଛନ୍ତି। ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଏକ ପ୍ରେସ୍ ବିବୃତ୍ତିରେ ସଦସ୍ୟମାନଙ୍କର ସାମାଜିକ ନିରାପତ୍ତା ଏବଂ ଜୀବନ ଧାରଣର ମାନରେ ଉନ୍ନତିର ସମ୍ପ୍ରସାରଣର ଆବଶ୍ୟକତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିବା କହିଛି। ଚିକିତ୍ସା, ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ କ୍ଷେତ୍ରରେ 1,00,000 ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ଦାବି ସ୍ୱୟଂକ୍ରିୟ ଭାବେ ସମାଧାନ ହୋଇପାରୁଛି। ସଦସ୍ୟମାନଙ୍କର ବିଭିନ୍ନ ଦାବିଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ପୁଣି କହିଛି, ଆଜି ସୁଦ୍ଧା ସ୍ୱୟଂକ୍ରିୟ ଭାବେ 50%ରୁ ଅଧିକ ଚିକିତ୍ସା ସମ୍ବନ୍ଧୀୟ ଦାବି ସମେତ 25 ଲକ୍ଷ ଅଗ୍ରିମ ଦାବି ସମାଧାନ ହୋଇପାରିଛି। ମନ୍ତ୍ରଣାଳୟ କହିଛି, ଏହାଦ୍ୱାରା ଦାବି ସମାଧାନ ଶୀଘ୍ର ହେବା ସହ କିଛି ଦାବି 3 ଦିନ ମଧ୍ୟରେ ସମାଧାନ ହୋଇପାରୁଛି। ଇଟାଲୀର ଅପୁଲିଆରେ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ସାକ୍ଷାତ ଆଲୋଚନା କରିଛନ୍ତି। ନିଟ୍ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୋଚିନ୍ ବିମାନ ବନ୍ଦରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ଭାରତୀୟଙ୍କ ମୃତଦେହ। ଆଜିଠାରୁ ଆରମ୍ଭ ହେଲା ପବିତ୍ର ହଜ୍ ଯାତ୍ରା ଏବଂ ସିକିମ୍ରେ ବର୍ଷା ବିପର୍ଯ୍ୟୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ।